ମୋ ନାଁ ସଦାନନ୍ଦ ବିଶ୍ୱାଳ, ମୁଁ ଫାୟାର ଷ୍ଟେସନ ବସ୍ତିରୁ କହୁଅଛି। ଆଜି ଆମର ଆମ ସାହିରେ ଆଜି ଆମର ଗୋଟେ ସୁନ୍ଦର ପଦକ୍ଷେପ ନିଆଗଲା, ଭିନ୍ନକ୍ଷମ ମାନଙ୍କ ପାଇଁ ସାଇନବୋର୍ଡ ଲାଗିଲା। ଆଉ ଏହା ଦ୍ଵାରା ଆମେ କେବଳ ଭିନ୍ନକ୍ଷମ ଉପକୃତ ହେବେନି, ଆମେ ବି ସମସ୍ତେ ମଧ୍ୟ ଉପକୃତ ହବୁ। ଆଉ ଏହି ସୁନ୍ଦର ପଦକ୍ଷେପ ପାଇଁ ମୁଁ ଶିକ୍ଷାର୍ଥୀଙ୍କୁ ଧନ୍ୟବାଦ ଦେଉଛି। ଆଉ ଏହାଦ୍ଵାରା ଆମର ଅଳିଆ ଆବର୍ଜନା ଠିକ ଭାବରେ ଉଠେଇବା ସହିତ ଆମ ପରିବେଶ ବି ପରିଷ୍କାର ରହିବ, ସେଥିପାଇଁ ଧନ୍ୟବାଦ।